ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟରେ ପ୍ରାୟ 11,000 ଏକର ଗୋଚର ଜମି ଜବରଦଖଲରେ ରହିଛି, ବିଧାନସଭାରେ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ। ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ। ଭୁବନେଶ୍ୱରରେ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କଲେ ଉଚ୍ଚସ୍ତରୀୟ କମିଟି। ଏବଂ ସାମାଜିକ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ନେଇ ଆଜି ବିଶ୍ୱରେ ପାଳନ କରାଯାଉଛି ସାମାଜିକ ନ୍ୟାୟ ଦିବସ। ରାଜ୍ୟର 10,971.12 ଏକର ଗୋଚର ଜମି ଜବରଦଖଲରେ ରହିଛି, ସେଥିମଧ୍ୟରୁ ଅନୁଗୁଳରେ ସର୍ବାଧିକ 2,914.424 ଏକର ଗୋଚର ଜମି ରହିଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବିଧାନସଭାରେ ଆଜି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ରାଜ୍ୟର ମୋଟ ଗୋଚର ଜମିର ପରିମାଣ ହେଉଛି 11,20,770.592 ଏକର। ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦୁଝରରେ 1,025.899 ଏକର, କଳାହାଣ୍ଡିରେ 941.74 ଏକର, ନବରଙ୍ଗପୁରରେ 901.15 ଏକର ଏବଂ ଗଞ୍ଜାମରେ 473.941 ଏକର ଜମି ଜବରଦଖଲରେ ରହିଥିବା ମନ୍ତ୍ରୀ ଶ୍ରୀ ପୂଜାରୀ ଗୃହରେ ସୂଚନା ଦେଇଛନ୍ତି। ପରିବହନ ଟିକସ ବାବଦରେ ଗତ 5 ବର୍ଷ ମଧ୍ୟରେ ରାଜ୍ୟରେ 9,688 କୋଟି ଟଙ୍କା ଆଦାୟ ହୋଇଛି। ଏକ ପ୍ରଶ୍ନର ଉତ୍ତରରେ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି, ଟିକସ ଖିଲାପକାରୀ ଯାନଗୁଡ଼ିକଠାରୁ ଦିନକୁ 100 ଟଙ୍କା ଲେଖାଏଁ ଜରିମାନା ଆଦାୟ ହେବାର ବ୍ୟବସ୍ଥା ରହିଛି ବୋଲି କହିଛନ୍ତି। ସେହିଭଳି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଗତ ଜୁନ୍ ମାସରୁ ଏପର୍ଯ୍ୟନ୍ତ ଦୁର୍ଘଟଣାରେ 3,717 ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ଏହି ସମୟସୀମା ମଧ୍ୟରେ 6,327 ସଡ଼କ ଦୁର୍ଘଟଣା ଘଟିଥିବା ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ରାଜ୍ୟରେ 31 ବୃହତ ଜଳ ପ୍ରକଳ୍ପ ଏବଂ 27 ବ୍ୟାରେଜ୍ ନିର୍ମାଣ କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି, 79 କ୍ଷୁଦ୍ର ଜଳ ପ୍ରକଳ୍ପ ଏବଂ 72 ଷ୍ଟ୍ରକ୍ଚର ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏନେଇ ଆଗାମୀ ଦିନରେ ମୋଟ 51,000 କୋଟି ଟଙ୍କା ଖର୍ଚ୍ଚ ହେବ। ଜଳସମ୍ପଦ ବିଭାଗ ପକ୍ଷରୁ ଏଥିପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ଟେଣ୍ଡର ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯିବା ନେଇ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଗୃହରେ ସୂଚନା ଦେଇଛନ୍ତି। ରାଜ୍ୟର 2 ଜିଲ୍ଲାରେ ସୁନା ଖଣି ସନ୍ଧାନ ମିଳିଥିବା ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ସୂଚନା ଦେଇଛନ୍ତି। ବିଧାନସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ଦେବଗଡ଼ ଜିଲ୍ଲାର ଆଡ଼ାସ ରମାପଲ୍ଲୀ ଏବଂ କେନ୍ଦୁଝର ଜିଲ୍ଲାର ଗୋପୁର ଗଜିପୁର ଅଞ୍ଚଳରେ ଏହି ସୁନା ଖଣି ସନ୍ଧାନ ମିଳିଛି। ଦେବଗଡ଼ ଜିଲ୍ଲାର ଆଡ଼ାସ ରମାପଲ୍ଲୀ ଅଞ୍ଚଳରେ ଭାରତର ଭୂବିଜ୍ଞାନ ସଂସ୍ଥା ଦ୍ୱାରା G2 ସ୍ତରର ଅନୁସନ୍ଧାନ କାର୍ଯ୍ୟ ଶେଷ ହୋଇଛି। ଅନ୍ୟପକ୍ଷରେ କେନ୍ଦୁଝର ଜିଲ୍ଲାର ଗୋପୁର ଗଜିପୁର ଅଞ୍ଚଳରେ G3 ସ୍ତରର ଅନୁସନ୍ଧାନରେ ସକାରାତ୍ମକ ଫଳାଫଳ ମିଳିଛି। ଚୂଡ଼ାନ୍ତ ରିପୋର୍ଟ ହସ୍ତଗତ ହେବା ପରେ ବୈଷୟିକ କମିଟିର ସୁପାରିଶ ଆଧାରରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେବ। ପରୀକ୍ଷା ପୂର୍ବରୁ ଆଜି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଆନୁଷଙ୍ଗିକ ବିଧି ବ୍ୟବସ୍ଥା ନେଇ ବୋର୍ଡ ପକ୍ଷରୁ ଚୟନ କରାଯାଇଥିବା ନୋଡାଲ୍ ସେଣ୍ଟର ଏବଂ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥାର ଅନୁଧ୍ୟାନ କରାଯାଉଛି। ବୋର୍ଡ କର୍ତ୍ତୃପକ୍ଷ ଏବଂ ଦାୟିତ୍ୱରେ ଥିବା ଅନ୍ୟ ଅଧିକାରୀମାନେ 600 କେନ୍ଦ୍ରରେ ଲାଇଭ୍ ଭିଡ଼ିଓ ବ୍ୟବସ୍ଥାର ଅନୁଧ୍ୟାନ କରିବେ। 3,133 ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଇଛି। 286 ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଏବଂ 314 ନୋଡାଲ୍ ସେଣ୍ଟର ଭିଡ଼ିଓ ବୋର୍ଡ କାର୍ଯ୍ୟାଳୟ ମାଧ୍ୟମରେ ଲାଇଭ୍ ଷ୍ଟ୍ରିମିଂ ଦ୍ୱାରା ସମୀକ୍ଷା କରାଯିବ। ମାଟ୍ରିକ୍ ପରୀକ୍ଷା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ସଂସ୍କୃତ ମଧ୍ୟମ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହୋଇ ମାର୍ଚ୍ଚ 6 ପର୍ଯ୍ୟନ୍ତ ଚାଲିବ। ସୂଚନା ଅନୁଯାୟୀ 4-ସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ସହ ମୋଟ 172 ଟିମ୍ ଏଥିପାଇଁ ଗଠନ କରାଯାଇଛି। ଚଳିତ ବର୍ଷ 30 ଜିଲ୍ଲାର 3,029 ପରୀକ୍ଷା କେନ୍ଦ୍ରରେ 520,649 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ରାଜ୍ୟରେ ବିପର୍ଯ୍ୟୟର ପରିଚାଳନା ପାଇଁ ଆଉ 500 ବାତ୍ୟା ଆଶ୍ରୟସ୍ଥଳୀର ନିର୍ମାଣ କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବିଧାନସଭାରେ ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ରାଜ୍ୟର 25 ଜିଲ୍ଲାରେ 909 ବହୁମୁଖୀ ବାତ୍ୟା ଏବଂ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଏହାର ମରାମତି ପାଇଁ ରାଜସ୍ୱ ବିଭାଗ ବିଭିନ୍ନ ଜିଲ୍ଲାକୁ 48,72,00,000 ଟଙ୍କା ପ୍ରଦାନ କରିଛନ୍ତି। ମନ୍ତ୍ରୀ କହିଛନ୍ତି, 909 ବହୁମୁଖୀ ବାତ୍ୟା ଏବଂ ବନ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ 600 ବାତ୍ୟା ଏବଂ 309 ବନ୍ୟା ଆଶ୍ରୟସ୍ଥଳୀ ରହିଛି। ଆଗାମୀ ଦିନରେ ବିଭିନ୍ନ ଜିଲ୍ଲାରେ ନୂଆ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ବିଭାଗ ଲକ୍ଷ୍ୟ ରଖିଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଗୃହରେ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭୁବନେଶ୍ୱରର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଏବଂ ଏହା ପରବର୍ତ୍ତୀ ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଛାତ୍ରଛାତ୍ରୀଙ୍କ ସହାୟତା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ 4 ହେଲ୍ପଲାଇନ୍ ନମ୍ଘର ଜାରି କରାଯାଇଛି। ଏହି ପ୍ରସଙ୍ଗରେ ବୈଷୟିକ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଛାତ୍ରଛାତ୍ରୀଙ୍କୁ ଫେରିଆସିବାକୁ ନିବେଦନ କରିଛନ୍ତି। ଏ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ କମିଟି ଗଠନ ସହ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ଗସ୍ତ କରି ଘଟଣାର ଅନୁଧ୍ୟାନ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।
ମାନ୍ୟବର ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି, ସମସ୍ତେ ଫେରି ଆସନ୍ତୁ ସବୁ ଛାତ୍ରଛାତ୍ରୀମାନେ, ଏବଂ ଶାନ୍ତି ଶୃଙ୍ଖଳା କିଭଳି ଭାବରେ ଫେରି ଆସିବ ମାନ୍ୟବର ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି। ନିଶ୍ଚିତ ଭାବରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଏବଂ ଗତକାଲି ମଧ୍ୟ ନେପାଳର ମଧ୍ୟ ଗୋଟେ ଟିମ୍ ଆସିଥିଲେ, ଆମର ମଧ୍ୟ ହାୟର ଏଜୁକେସନ ମିନିଷ୍ଟର ଏବଂ ଆମର ହେଲ୍ଥ ମିନିଷ୍ଟର ମଧ୍ୟ ଚିଫ୍ ସେକ୍ରେଟାରୀ ଆଲୋଚନା ମଧ୍ୟ ହୋଇଛି। ନିଶ୍ଚିତ ଭାବରେ ଇଏ ଘଟଣାକୁ ସରକାର ଗୁରୁତର ସହ ନେଇଛନ୍ତି।
ସରକାର ଘଟଣାକୁ ଗୁରୁତ୍ୱର ସହ ନେଇଥିବା ବେଳେ ତଦନ୍ତ ପରେ ଦୋଷୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆଜି ରେଖା ଗୁପ୍ତା ଶପଥ ଗ୍ରହଣ କରିଛନ୍ତି। ରାମଲୀଳା ମୈଦାନରେ ଉପରାଜ୍ୟପାଳ ଭିକେ ସାକ୍ସେନା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ପରବେଶ ବର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାସହ ଅନ୍ୟ 6 ମନ୍ତ୍ରୀ ପ୍ରବେଶ ବର୍ମା, ଆଶିଷ ସୁଦ, ସର୍ଦ୍ଦାର ମନଜିତର ସିଂ ସର୍ସା, ରବୀନ୍ଦ୍ର ସିଂହ, କପିଳ ମିଶ୍ରା ଏବଂ ପଙ୍କଜ କୁମାର ସିଂ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏନ୍ଡିଏ ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ। ସୁଷମା ସ୍ୱରାଜ, ଶିଲା ଦୀକ୍ଷିତ ଏବଂ ଆତିଶୀଙ୍କ ପରେ ଶ୍ରୀମତୀ ଗୁପ୍ତା ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଏବଂ ବିଜେପି ପକ୍ଷରୁ ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଚଳିତ ବର୍ଷ ସାନ୍ତାଳୀ ଭାଷା ତା'ର ଶତବାର୍ଷିକୀ ପୂରଣ କରିବାକୁ ଯାଉଛି। ରାଜ୍ୟସ୍ତରରେ ଏହାର ଶତବାର୍ଷିକୀ ପାଳନ ପାଇଁ ବିଜେପି ବିଧାୟକ ଭାଦବ ହାନ୍ସଦା କହିଛନ୍ତି। ବିଧାନସଭାରେ ଶୂନ୍ୟକାଳରେ ଆଜି ଏ ପ୍ରସଙ୍ଗ ଉଠାଇ ଶ୍ରୀ ହାନ୍ସଦା କହିଛନ୍ତି, ପଣ୍ଡିତ ରଘୁନାଥ ମୁର୍ମୁ 1925 ସାନ୍ତାଳୀ ଭାଷାର ଆରମ୍ଭ କରିଥିଲେ। 2003 ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ଭାଷାକୁ ସମ୍ଭିଧାନର 8 ଅନୁଚ୍ଛେଦରେ ସାମିଲ କରିଥିଲେ। ତେଣୁ ଏହି ଭାଷାର ରାଜ୍ୟସ୍ତରୀୟ ଶତବାର୍ଷିକୀ ପାଳନ ସହ ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ଯାଏଁ ସାନ୍ତାଳୀ ଭାଷାରେ ପାଠ ଆରମ୍ଭ ପାଇଁ ବିଧାୟକ ଶ୍ରୀ ହାନ୍ସଦା ଦାବି କରିଛନ୍ତି। ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଗଠିତ ଟାସ୍କଫୋର୍ସର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିକାଶ ପରିଷଦ ଗଠନ ନେଇ ପ୍ରସ୍ତୁତ ରିପୋର୍ଟ ଉପରେ ବିସ୍ତୃତ ଆଲୋଚନା ହୋଇଛି। ରିପୋର୍ଟ ଉପରେ ସଦସ୍ୟଙ୍କ ମତାମତ ମିଳିବା ପରେ ପୂର୍ଣ୍ଣାଙ୍ଗ ଭାବେ ପ୍ରସ୍ତୁତ ରିପୋର୍ଟକୁ ଆସନ୍ତା ମାସ 10 ସୁଦ୍ଧା କ୍ୟାବିନେଟ୍ରେ ଉପସ୍ଥାପନ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭଦ୍ରକ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଛି। ଚାନ୍ଦବାଲି, ତିହିଡ଼ି, ବନ୍ତ, ଭଦ୍ରକ, ଭଣ୍ଡାରୀପୋଖରୀ, ବାସୁଦେବପୁର, ଧାମନଗର ଆଦି 7 ବ୍ଲକର ବିଭିନ୍ନ ସାଧନ କେନ୍ଦ୍ର ଏବଂ ଶିକ୍ଷାନୁଷ୍ଠାନରେ ଏହି ମେଳା ଅନୁଷ୍ଠିତ ହୋଇଛି। ମୌଳିକ ସାକ୍ଷରତା, ଅଭିନବ ଶିକ୍ଷାଦାନ, ଦକ୍ଷତା ବିକାଶ ଆଦି ବିଭିନ୍ନ କ୍ଷେତ୍ର ଉପରେ ଛାତ୍ରଛାତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଶିକ୍ଷା ସାମଗ୍ରୀ ଷ୍ଟଲ୍ମାନ ପ୍ରସ୍ତୁତ କରାଯାଇଛି। ବିଶ୍ୱରୁ ଦାରିଦ୍ର୍ୟ, ଲିଙ୍ଗଗତ ଅସମାନତା, ବେକାରୀ, ମାନବାଧିକାର ଏବଂ ସାମାଜିକ ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ସାମାଜିକ ନ୍ୟାୟ ଦିବସ ଭାବେ ପାଳନ କରାଯାଉଛି। ଜାତିସଂଘ ସାଧାରଣ ପରିଷଦର ଅନୁମୋଦନ କ୍ରମେ 2009 ପ୍ରତିବର୍ଷ ଫେବୃୟାରୀ 20 ତାରିଖକୁ ଏହି ଦିବସ ପାଳନ ପାଇଁ ସ୍ଥିର କରାଯାଇଥିଲା। ସାମାଜିକ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ, ଲିଙ୍ଗଗତ ଶାରୀରିକ ଭେଦଭାବ ଏବଂ ଧର୍ମ ଆଧାରିତ ଚିନ୍ତାଧାରା ମଧ୍ୟରେ ଥିବା ଦୂରତ୍ୱକୁ ହ୍ରାସ କରି ବିଭିନ୍ନ ସମ୍ପ୍ରଦାୟକୁ ଅନ୍ତର୍ଜାତୀୟ ସ୍ତରରେ ଏକତ୍ର କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷର ବାର୍ତ୍ତା ରହିଛି, ଅନ୍ତର୍ଭୁକ୍ତିକୁ ସଶକ୍ତିକରଣ, ସାମାଜିକ ନ୍ୟାୟ ପାଇଁ ଦୂରତ୍ୱ ହ୍ରାସ କରିବା। ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଯାଇଛି। ଗତକାଲି ବାଲେଶ୍ୱରରେ ସର୍ବାଧିକ 17.6 mm ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର, କଟକ, ଜଗତସିଂହପୁର ଓ ଢେଙ୍କାନାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ରାଜ୍ୟରେ ପ୍ରାୟ 11,000 ଗୋଚର ଜମି ଜବରଦଖଲରେ ରହିଛି, ବିଧାନସଭାରେ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ। ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ। ଭୁବନେଶ୍ୱରରେ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କଲେ ଉଚ୍ଚସ୍ତରୀୟ କମିଟି ଏବଂ ସାମାଜିକ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ନେଇ ଆଜି ବିଶ୍ୱରେ ପାଳନ କରାଯାଉଛି ସାମାଜିକ ନ୍ୟାୟ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।